ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମିଜୋରାମ, ମଣିପୁର ଓ ଆସାମ ଗସ୍ତ କରି ଅନେକଗୁଡ଼ିଏ ପ୍ରକଳ୍ପର ଆଜି ଶିଳାନ୍ୟାସ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ। ଭାରତ ଆମେରିକା ମଧ୍ୟରେ ବାଣିଜ୍ୟ ବୁଝାମଣା ନେଇ ସେ ଆଶାବାଦୀ ଥିବା କହିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ନେପାଳରେ ନୂଆ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନକୁ ସ୍ୱାଗତ କଲା ଭାରତ ଏବଂ କର୍ଣ୍ଣାଟକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ 8 ମୃତ 20 ଆହତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମିଜୋରାମ, ମଣିପୁର ଏବଂ ଆସାମ ଗସ୍ତ କରି ଅନେକଗୁଡ଼ିଏ ପ୍ରକଳ୍ପର ଶିଳାନ୍ୟାସ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ମିଜୋରାମ ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ଆଜି ସକାଳେ 9,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ। ଶ୍ରୀ ମୋଦି ସେଠାରେ ଏକ ସାଧାରଣ ସଭାକୁ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ପରେ ପ୍ରଧାନମନ୍ତ୍ରୀ ମଣିପୁର ଗସ୍ତ କରି 8,500 କୋଟିରୁ ଅଧିକ ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ କରିବେ। ମଣିପୁରରେ ଶ୍ରୀ ମୋଦି ଚୁରାଚନ୍ଦପୁରଠାରେ ଆଜି ଅପରାହ୍ନରେ 7,300 କୋଟିରୁ ଅଧିକ ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିବେ। ପରେ ଶ୍ରୀ ମୋଦି ଇମ୍ଫାଲଠାରେ 1,200 କୋଟିରୁ ଅଧିକ ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ କରିବା ସହ ସାଧାରଣ ସଭାକୁ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଆସାମ ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଗୌହାଟୀସ୍ଥିତ ଭାରତରତ୍ନ ଡକ୍ଟର ଭୂପେନ ହଜାରିକାଙ୍କ ଜନ୍ମଶତବାର୍ଷିକୀ ସମାରୋହରେ ଅଂଶଗ୍ରହଣ କରିବେ। ଏହି ଅବସରରେ ସେଠାରେ ଆୟୋଜିତ ସାଧାରଣ ସଭାରେ ସେ ଉଦ୍ବୋଧନ ଦେବେ। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଆସାମରେ ପ୍ରମୁଖ ଭିତ୍ତିଭୂମି ଓ ଶିଳ୍ପ ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ କରିବେ। ଏହାର ମୂଲ୍ୟ 18,530 କୋଟି ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି। ଶ୍ରୀ ମୋଦି ନୁମାଲିଗଡ଼ଠାରେ ଆସାମ ବାୟୋ ଇଥାନଲ୍ ପ୍ରାଇଭେଟ୍ ଲିମିଟେଡ୍ର ଉଦ୍ଘାଟନ କରିବା ସହ ଗୋଲାଘାଟରେ ମଧ୍ୟ ଏକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ସୋମବାର ଦିନ ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗ ଗସ୍ତ କରି କୋଲକାତାରେ ଅନୁଷ୍ଠିତ ହେବାକୁ ଥିବା 16 କମାଣ୍ଡର ସ୍ତରୀୟ ଯୁଗ୍ମ ସମ୍ମିଳନୀରେ ଯୋଗଦେବେ। ସେହିଦିନ ପ୍ରଧାନମନ୍ତ୍ରୀ ବିହାର ଗସ୍ତ କରି ପୂର୍ଣ୍ଣିଆ ବିମାନ ବନ୍ଦରର ନୂଆ ଟର୍ମିନାଲ୍ କୋଠାର ଉଦ୍ଘାଟନ କରିବେ। ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ପୂର୍ଣ୍ଣିଆଠାରେ 36,000 କୋଟିରୁ ଅଧିକ ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ସେଠାରେ ପ୍ରଧାନମନ୍ତ୍ରୀ ଏକ ଜନସଭାକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି। ମିଜୋରାମରେ ଆଜି ଭୈରବୀ ସାଇରଙ୍ଗ ରେଳ ଲାଇନ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍ଘାଟନ କରିବେ। ଏହାକୁ ଏକ ଐତିହାସିକ ସଫଳତା ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ପ୍ରଥମ ଥର ଲାଗି ଭାରତୀୟ ରେଳ ଇତିହାସରେ ଏହି ରେଳ ଲାଇନ୍ ମିଜୋରାମର ରାଜଧାନୀ ଆଇଜଲ୍କୁ ସଂଯୋଗ କରିବ। ଆଇଜଲ୍ଠାରୁ 20 କିଲୋମିଟର ଦୂର ସାଇରଙ୍ଗ ରେଳ ଷ୍ଟେସନରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଶ୍ରୀ ବୈଷ୍ଣବ କହିଛନ୍ତି ଏହି ରେଳ ଲାଇନ୍ରେ ମୋଟ 45 ଟନେଲ୍ ଥିବାବେଳେ 55 ସେତୁ ରହିଛି। ନୂଆ ରେଳ ଲାଇନ୍ ମିଜୋରାମର ଲୋକମାନଙ୍କୁ କେବଳ ରେଳ ସଂଯୋଗୀକରଣ କ୍ଷେତ୍ରରେ ସୁଯୋଗ ସୃଷ୍ଟି କରିବ ନାହିଁ, ବରଂ ସେମାନଙ୍କ ଜୀବନଶୈଳୀରେ ବଡ଼ ପରିବର୍ତ୍ତନ ଆଣିବ। ମନ୍ତ୍ରୀ କହିଛନ୍ତି ଆଜି 3 ଟ୍ରେନ୍ର ଶୁଭାରମ୍ଭ କରାଯିବ। ସାଇରଙ୍ଗ ଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍ ସମେତ ମିଜୋରାମ ଏକ୍ସପ୍ରେସ୍ ଦୈନିକ ଗୌହାଟୀ ଏବଂ ଅନ୍ୟ ଏକ ଟ୍ରେନ୍ କୋଲକାତା ଯାତ୍ରା କରିବ। ସେ କହିଛନ୍ତି ଆସନ୍ତାକାଲି ମିଜୋରାମରେ ମାଲବାହୀ ଟ୍ରେନ୍ ପହଞ୍ଚିବ, ଯାହାଫଳରେ ମିଜୋରାମର ଫଳ ଦେଶର ଅନ୍ୟ ଭାଗକୁ ସହଜରେ ପରିବହନ କରାଯାଇପାରିବ। ଶ୍ରୀ ବୈଷ୍ଣବ କହିଛନ୍ତି 2014 ପରଠାରୁ ନରେନ୍ଦ୍ର ମୋଦି ସରକାର ଉତ୍ତର ପୂର୍ବାଞ୍ଚଳରେ ରେଳ ସଂଯୋଗୀକରଣର ବିକାଶ ଲାଗି ଉଦ୍ୟମ କରିଆସୁଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ରୁଷରୁ ଅଶୋଧିତ ତୈଳ କିଣିବା ନେଇ ଭାରତ ଉପରେ ଅତିରିକ୍ତ ଶୁଳ୍କ ଲାଗୁ କରିବା ଉଭୟ ଦେଶ ମଧ୍ୟରେ ସମ୍ପର୍କକୁ ତିକ୍ତ କରିଛି। ଗତକାଲି ଏକ ଘରୋଇ ଟିଭି ଚ୍ୟାନେଲ୍ ସହ ସାକ୍ଷାତକାର ଅବସରରେ ଶ୍ରୀ ଟ୍ରମ୍ପ କହିଛନ୍ତି ତିକ୍ତତା ସତ୍ତ୍ୱେ ଉଭୟ ଦେଶ ମଧ୍ୟରେ ବାଣିଜ୍ୟ ବୁଝାମଣା ନେଇ ସେ ଆଶାବାଦୀ ଅଛନ୍ତି। ସେ କହିଛନ୍ତି ଭାରତ ଉପରେ 50% ଶୁଳ୍କ ଲାଗୁ କରିବା ଆମେରିକା ପାଇଁ ସହଜ ନଥିଲା। ସାକ୍ଷାତକାର ସମୟରେ ରୁଷ ବିରୋଧରେ ଆମେରିକା କେଉଁଭଳି ପଦକ୍ଷେପ ନେବା ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ଶ୍ରୀ ଟ୍ରମ୍ପ କହିଛନ୍ତି ରୁଷ ଉପରେ ଚାପ ପ୍ରୟୋଗ କରିବାର କାରଣ ହେଉଛି ୟୁକ୍ରେନ୍ ସହ ସଂଘର୍ଷ ସମାପ୍ତ କରିବା। ଆଗାମୀ ଦିନରେ ଶୁଳ୍କ ଲାଗୁ ବ୍ୟତୀତ ରୁଷ ବିରୋଧରେ ଅନେକଗୁଡ଼ିଏ କଠୋର ଅର୍ଥନୈତିକ କଟକଣା ଜାରି କରାଯିବ ବୋଲି ସେ କହିଛନ୍ତି। ରାଷ୍ଟ୍ରପତି ଟ୍ରମ୍ପଙ୍କ ପ୍ରତିନିଧି ତଥା ରାଷ୍ଟ୍ରଦୂତ ସର୍ଗିଓ ଗୋର୍ କହିଛନ୍ତି ଭାରତ ଆମେରିକାର ଏକ ପ୍ରମୁଖ ରଣନୈତିକ ଅଂଶୀଦାର, ତେଣୁ ଆଗାମୀ ଦିନରେ ଉଭୟ ଦେଶ ମଧ୍ୟରେ ପ୍ରତିରକ୍ଷା ଏବଂ ଅର୍ଥନୈତିକ ବୁଝାମଣା ଆହୁରି ସୁଦୃଢ଼ ହେବ। ଉଭୟ ଆମେରିକା ଏବଂ ଭାରତ ବାଣିଜ୍ୟ ଚୁକ୍ତି ସମ୍ପର୍କରେ ଖୁବ୍ ଶୀଘ୍ର ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ନେପାଳରେ ସୁଶୀଲା କାର୍କିଙ୍କ ନେତୃତ୍ୱରେ ନୂଆ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ ହୋଇଥିବା ନେଇ ଭାରତ ସ୍ୱାଗତ କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏକ ସୂଚନାରେ କୁହାଯାଇଛି, ନୂଆ ମଧ୍ୟବର୍ତ୍ତୀକାଳୀନ ସରକାର ନେପାଳରେ ଶାନ୍ତି ଏବଂ ସ୍ଥିରତା ଆଣିବା ପାଇଁ ଉଦ୍ୟମ କରିବେ। ମନ୍ତ୍ରଣାଳୟ କହିଛି, ପଡ଼ୋଶୀ ଭାବରେ ଭାରତ ନେପାଳରେ ଗଣତନ୍ତ୍ରର ପୁନଃସ୍ଥାପନ ଏବଂ ଦୀର୍ଘକାଳୀନ ବିକାଶ କାର୍ଯ୍ୟକୁ ସମର୍ଥନ କରୁଛି। ଆଗାମୀ ଦିନରେ ଭାରତ ନେପାଳ ସହିତ କାର୍ଯ୍ୟ କରିବ ଏବଂ ଉଭୟ ଦେଶର ଜନସାଧାରଣଙ୍କର ସମସ୍ତ କ୍ଷେତ୍ରରେ ବିକାଶ ପାଇଁ ଚେଷ୍ଟା କରିବ। ଭାରତୀୟ ରାଷ୍ଟ୍ରୀୟ ଦେୟ ନିଗମ ଏନ୍ସିପିଆଇ ୟୁପିଆଇ କ୍ଷେତ୍ରରେ କେତେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛନ୍ତି। ସାଧାରଣ ଉପଭୋକ୍ତା ବ୍ୟବସାୟୀମାନଙ୍କୁ ୟୁପିଆଇ ଜରିଆରେ ଯେଉଁ ଦେୟ ପ୍ରଦାନ କରୁଛନ୍ତି ସେ କ୍ଷେତ୍ରରେ ଏନ୍ପିସିଆଇ କରିଥିବା ପରିବର୍ତ୍ତନ ଆସନ୍ତା ସୋମବାରଠାରୁ ଲାଗୁ ହେବ। ଏହି ପରିବର୍ତ୍ତନ ଅନୁଯାୟୀ ଅଧିକ ପରିମାଣର ଅର୍ଥ ପୈଠ କରିବା ଏଣିକି ସହଜ ହୋଇପାରିବ। ଗୋଟିଏ ଦିନରେ ବାଣିଜ୍ୟିକ ଦେୟ କ୍ଷେତ୍ରରେ ସର୍ବାଧିକ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପ୍ରଦାନ କରାଯାଇପାରିବ। ତେବେ ଉପଭୋକ୍ତାଙ୍କ ମଧ୍ୟରେ ଏହି ସୀମା 1 ଲକ୍ଷ ଟଙ୍କା ମଧ୍ୟରେ ସୀମିତ ରହିଥିବା ଜଣାପଡ଼ିଛି। କର୍ଣ୍ଣାଟକର ହସନ୍ ଜିଲ୍ଲାରେ ଗତ ସନ୍ଧ୍ୟାରେ ଗଣେଶ ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରା ଚାଲିଥିବା ବେଳେ ଏକ ମାଲବାହୀ ଟ୍ରକ୍ ନିୟନ୍ତ୍ରଣ ହରାଇ ଭିଡ଼ ମଧ୍ୟକୁ ଆସିଯିବାରୁ 8 ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ 20 ଜଣ ଆହତ ହୋଇଛନ୍ତି। ପୁଲିସ୍ ସୂଚନା ଅନୁଯାୟୀ ଘଟଣାସ୍ଥଳରେ 4 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ 4 ଜଣଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ 8 ଜଣ ମୃତକଙ୍କ ମଧ୍ୟରୁ 5 ଜଣ ଇଞ୍ଜିନିୟରିଂ ଛାତ୍ର। ସେଠାକାର ପୁଲିସ୍ ଅଧୀକ୍ଷକଙ୍କ କହିବା ଅନୁଯାୟୀ 373 ନମ୍ବର ଜାତୀୟ ରାଜପଥ ଉପରେ ଏହି ଦୁର୍ଘଟଣା ଘଟିଛି। ବିପରୀତ ଦିଗରୁ ଆସୁଥିବା ଏକ ବାଇକ୍କୁ ରକ୍ଷା କରିବାକୁ ଯାଇ ଟ୍ରକ୍ଟି ନିୟନ୍ତ୍ରଣ ହରାଇଥିଲା। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପିଛା 5 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ପରବର୍ତ୍ତୀ ପିଢ଼ିର ଜିଏସ୍ଟି ସଂସ୍କାର ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାରୁ ଘୋଷଣା କରିବା ପରେ ଜିଏସ୍ଟି ପରିଷଦ ଅନେକଗୁଡ଼ିଏ ସେବା ଓ ସାମଗ୍ରୀ ଉପରେ ଟିକସ ହାର ହ୍ରାସ କରିଛି। ଚଳିତ ମାସ 3 ତାରିଖରେ ଅନୁଷ୍ଠିତ ଜିଏସ୍ଟି ପରିଷଦ ବୈଠକରେ 4 ଥାକିଆ ଜିଏସ୍ଟି ସ୍ଲାବ୍କୁ ପରିବର୍ତ୍ତନ କରାଯାଇ 2ଟି ମଧ୍ୟରେ ସୀମିତ ରଖାଯାଇଛି। ଅନେକଗୁଡ଼ିଏ ଦୈନନ୍ଦିନ ବ୍ୟବହାର ହେଉଥିବା ସାମଗ୍ରୀ ଉପରେ ଜିଏସ୍ଟି ହାର ସମ୍ପୂର୍ଣ୍ଣ ଉଚ୍ଛେଦ କରାଯାଇଛି। ଏହି ପରିବର୍ତ୍ତନ ଯୋଗୁଁ ସାଧାରଣ ଲୋକଙ୍କ ଜୀବନଧାରଣ ସହଜ ହୋଇପାରିବ ବୋଲି ମତ ପ୍ରକାଶ ପାଇଛି। ପରବର୍ତ୍ତୀ ପିଢ଼ିର ଜିଏସ୍ଟି ସଂସ୍କାରରେ କେନ୍ଦ୍ର ସରକାର ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଏବଂ ଷ୍ଟେସନାରୀ ସାମଗ୍ରୀ ଉପରେ ଜିଏସ୍ଟି ହାର ହ୍ରାସ କରିଛନ୍ତି। ପୂର୍ବରୁ 12% ଏବଂ 18% ଜିଏସ୍ଟି ଲାଗୁ ହେଉଥିବା ବେଳେ ଏହାକୁ ହ୍ରାସ କରାଯାଇ 5% ରଖାଯାଇଥିବା ବେଳେ କେତେକ ସାମଗ୍ରୀ ଉପରେ ଏହାକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରାଯାଇଛି। ବିସ୍କୁଟ୍ ଚକୋଲେଟ୍ ଭଳି ସାମଗ୍ରୀ ଉପରେ ମାତ୍ର 5% ଜିଏସ୍ଟି ଲାଗୁ ହୋଇଛି। ଦୁଗ୍ଧଜାତ ସାମଗ୍ରୀ, ପାଉଁରୁଟି, ଚାଉଳ, ଗହମ ଓ ଡାଲିଜାତୀୟ ପଦାର୍ଥରୁ ପ୍ରସ୍ତୁତ ଖାଦ୍ୟ ପଦାର୍ଥ ଉପରେ ଜିଏସ୍ଟି ସମ୍ପୂର୍ଣ୍ଣ ଛାଡ଼ କରାଯାଇଛି। ବିଶେଷକରି ଷ୍ଟେସନାରୀ ଦ୍ରବ୍ୟଗୁଡ଼ିକ ଟିକସମୁକ୍ତ ହେବା ଫଳରେ ଛାତ୍ରଛାତ୍ରୀମାନଙ୍କୁ ଏହା ସହାୟକ ହେବ ବୋଲି କୁହାଯାଇଛି। ପେନ୍ସିଲ୍, ଇରେଜର୍, ନୋଟ୍ବୁକ୍ ଭଳି ପଦାର୍ଥଗୁଡ଼ିକୁ ଜିଏସ୍ଟି ପରିସର ବାହାରେ ରଖାଯାଇଛି। ସାଧାରଣ ଲୋକଙ୍କ ଉପରୁ ଆର୍ଥିକ ବୋଝ ହ୍ରାସ କରିବା ଉଦ୍ଦେଶ୍ୟରେ ଜିଏସ୍ଟି ପରିଷଦ ନେଇଥିବା ନିଷ୍ପତ୍ତିକୁ ଦେଶର ଅର୍ଥନୀତି ବିଶେଷଜ୍ଞ, ନୀତି ନିର୍ଦ୍ଧାରକ ଓ ସାଧାରଣ ଜନତା ସମର୍ଥନ କରିଛନ୍ତି। ଜାତିସଂଘ ସାଧାରଣ ସଭାରେ ଭାରତ ପାଲେଷ୍ଟାଇନ୍ ସପକ୍ଷରେ ଆଗତ ପ୍ରସ୍ତାବକୁ ସମର୍ଥନ କରିଛି। ପାଲେଷ୍ଟାଇନ୍ର ସମସ୍ୟା ଏବଂ ତା'ର ସମାଧାନ ଲାଗି ନ୍ୟୁୟର୍କ ଘୋଷଣାନାମାର ଗ୍ରହଣୀୟତା ସପକ୍ଷରେ ଭାରତ ଭୋଟ୍ ଦେଇଛି। ଗତକାଲି ଫ୍ରାନ୍ସ ଦ୍ୱାରା ଆଗତ ଏହି ପ୍ରସ୍ତାବକୁ 142ଟି ଦେଶ ସମର୍ଥନ କରିଥିଲେ। 10ଟି ଦେଶ ଏହି ପ୍ରସ୍ତାବ ବିରୋଧରେ ଯାଇଥିବା ବେଳେ 12ଟି ଦେଶ ଭୋଟିଂରୁ ବିରତ ରହିଥିଲେ। ଆର୍ଜେଣ୍ଟିନା, ହଙ୍ଗେରୀ, ଇସ୍ରାଏଲ୍ ଏବଂ ଆମେରିକା ଏହି ପ୍ରସ୍ତାବ ବିରୋଧରେ ଭୋଟ୍ ଦେଇଥିବା ଜଣାପଡ଼ିଛି। ପ୍ରସ୍ତାବକୁ ସମର୍ଥନ କରିଥିବା 142 ଦେଶ ମଧ୍ୟରେ ଭାରତ ରହିଛି। ଏହି ଘୋଷଣାନାମାରେ ସମର୍ଥନ କରିଥିବା ଦେଶଗୁଡ଼ିକ ଗାଜାରେ ଯୁଦ୍ଧ ବନ୍ଦ କରିବା ଲାଗି ସମ୍ମିଳିତ ଉଦ୍ୟମ କରିବେ ବୋଲି କୁହାଯାଇଛି। ଇସ୍ରାଏଲ୍ ଏବଂ ପାଲେଷ୍ଟାଇନ୍ ସଂଘର୍ଷର ଯେଭଳି ଏକ ଦୀର୍ଘକାଳୀନ ସମାଧାନ ହୋଇପାରିବ ଏବଂ ପାଲେଷ୍ଟାଇନ୍ର ନାଗରିକମାନଙ୍କ ଭବିଷ୍ୟତ ଗଠନ କରାଯାଇପାରିବ ସେ ଦିଗରେ ପଦକ୍ଷେପ ନେବା ଲାଗି ଏହି ଘୋଷଣାନାମାରେ ବ୍ୟବସ୍ଥା ରହିଛି। ମୁଖ୍ୟ ସମ୍ବାଦ ପୁଣିଥରେ। ମିଜୋରାମ, ମଣିପୁର ଓ ଆସାମ ଗସ୍ତ କରି ଅନେକଗୁଡ଼ିଏ ପ୍ରକଳ୍ପର ଆଜି ଶିଳାନ୍ୟାସ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ। ଭାରତ ଆମେରିକା ମଧ୍ୟରେ ବାଣିଜ୍ୟ ବୁଝାମଣା ନେଇ ଆଶାବାଦୀ ଥିବା କହିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ନେପାଳରେ ନୂଆ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନକୁ ସ୍ୱାଗତ କଲା ଭାରତ ଏବଂ କର୍ଣ୍ଣାଟକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ 8 ମୃତ, 20 ଆହତ। ସମ୍ବାଦ ଶେଷ ହେଲା।